ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଦେଶକେ ଜରାୟୁ କର୍କଟନୁ ମୁକ୍ତ କରିବା ଲାଗି ଆସ୍ଥାନୁ କିଶୋରୀମାନଙ୍କୁ ଜରାୟୁ କର୍କଟ ସର୍ଭାଇକାଲ କ୍ୟାନ୍ସର ନିରୋଧୀ ଏଚ୍ପିଭି ଟିକା ଦିଆଯିବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିନ 11:30 ରାଜସ୍ଥାନର ଆଜମେରଠାରେ ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ଉଦ୍ଘାଟନୀ ସମାରୋହରେ ଭୁବନେଶ୍ୱରର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଆଭାସୀ ଜରିଏ ଯୋଗଦେବେ। ଭୁବନେଶ୍ୱର କୃଷି ଭବନର ହେବାରକେ ଥିବା ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି 28 ଆମ୍ବୁଲାନ୍ସ ସେବାର ବିଲ୍ ଶୁଭାରମ୍ଭ କରିବେ। ଏ ବାବଦେ ସମ୍ବଲପୁର ଜିଲ୍ଲାର ADPHO ଓ ଜିଲ୍ଲା ଟିକାକରଣ ଅଧିକାରୀ ଡକ୍ଟର ଚୂଳବତୀ ସାହୁ ଆକାଶବାଣୀକେ କହିଛନ୍ତି।
ଆଜିଠୁ ଆମ ଦେଶରେ ହ୍ୟୁମାନ ପେପିଲୋମା ଭାଇରସ ଭ୍ୟାକ୍ସିନ ମାନନୀୟ ପ୍ରଧାନମନ୍ତ୍ରୀ ମହୋଦୟ ଲଞ୍ଚ କରିବେ। ଆଜି ସମ୍ବଲପୁରରେ ମଧ୍ୟ ସେଟା ଦିଆଯିବ। ଏଇ ଭାଇରସଟା କ୍ୟାନ୍ସର ସର୍ଭିକ୍ସରୁ ଝିଅ ପିଲାମାନଙ୍କୁ ପ୍ରୋଟେକ୍ଟ କରିବ। ଆଉ ଏହାଟା ଗୋଟେ ଡୋଜ୍ ହିଁ ଦିଆଯିବ ଥରଟିଏ। ଆଉ ଝିଅ ପିଲାମାନେ ଯୋଉମାନଙ୍କର ବୟସ 14 ପୁରୀ ଯାଇଛି କିନ୍ତୁ 15 ପୁରୀ ନାହିଁ, ଖାଲି ସେହି ଝିଅ ପିଲାମାନେ ଭ୍ୟାକ୍ସିନ ନେଇପାରିବେ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗଲାକାଲି ନୂଆଦିଲ୍ଲୀ ଓଡ଼ିଶା ନିବାସର ଆବାସିକ ଆୟୁକ୍ତଙ୍କ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ। ଏ ଅବସରରେ ମୁଖ୍ୟମନ୍ତ୍ରୀ କର୍ମଚାରୀମାନଙ୍କ ସଙ୍ଗେ ଭିନ୍ ଭିନ୍ ବିଷୟ ଆଲୋଚନା କରିଥିଲେ। ତା ଋତୁରୁ ଓଡ଼ିଶା ନିବାସକେ ବୁଲି ଯାଇଥିଲେ। ଓଡ଼ିଶା ନିବାସନ ଓଡ଼ିଶାର ଖାନପାନ ଦରବ ତିଆରି କରବାରକେ ଅଧିକା ଗୁରୁତ୍ୱ ଦେବା ଲାଗି ମୁଖ୍ୟମନ୍ତ୍ରୀ ଏ ଅବସରରେ ପରାମର୍ଶ ଦେଇଥିଲେ। ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କର 142ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ରାଇଜେ ଆଜି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି। ବ୍ରିଟିଶମାନଙ୍କର ବିରୋଧୀ ଆନ୍ଦୋଳନ କରିକି ସେତେବେଳର କେନ୍ଦ୍ରୀୟ ପ୍ରଦେଶ ଆଉ ୟାହାଛିନିର ଅସିରଗଡ଼ ଜେଲ୍ନ ବନ୍ଦ ଥିବା ବେଳେ 1884 ଫେବୃୟାରୀ 28 ଦିନ ତାଙ୍କର ମୃତ୍ୟୁ ହୋଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ଦିନର 10 ବିଧାନସଭା ପରିସରରେ ଥିବା ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିନ ମାଲ୍ୟାର୍ପଣ କରିବାର କାର୍ଯ୍ୟସୂଚୀ ରହିଛି। ଆଇବା ସୋମବାର ଦିନ ଭୁବନେଶ୍ୱରର ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବା। ମୁଖ୍ୟମନ୍ତ୍ରୀଙ୍କର ଅଲଗା ଜରୁରୀ କାମ ଥିବାରୁ ଶୁଣାଣିକେ ବନ୍ଦ ରଖାଯାଇଛି। ଆଇବା ଶୁଣାଣି ତାରିଖ ଗଣମାଧ୍ୟମ ଜରିଏ ଜନେଇ ଦିଆଯିବା ବୋଲି ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଆଇବା ଶିକ୍ଷା ବର୍ଷ ଲାଗି April 2-5 ଭିତରେ ରାଇଜେ ଖଡ଼ିଛୁଆଁ ଉତ୍ସବ ପାଳନ କରାଯିବା। ଇତାର ସହିତ ପ୍ରବେଶ ଉତ୍ସବ ଫିଲ୍ ହେବା। 5-6 ଭିତରେ ଶିଶୁ ବାଟିକାମାନଙ୍କେ ପିଲାମାନଙ୍କ ନାଁ ଲେଖା ହେବା। ଏ ବାବଦେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ସବୁ ଜିଲ୍ଲାର ଶିକ୍ଷା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। 49 ଜାତୀୟ ରାଜପଥର ଆଲାଇନ୍ମେଣ୍ଟ କାମ June 15 ତକ ଶେଷ ହେବା ବୋଲି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଝାରସୁଗୁଡ଼ାନ ଗୋଟିଏ କାର୍ଯ୍ୟକ୍ରମଟି ଯୋଗ ଦେଇକରି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ପ୍ରକଳ୍ପକୁ ନେଇକରି DPRର ପ୍ରାରମ୍ଭିକ ପ୍ରସ୍ତୁତି ଶେଷ ହୋଇଛି। ଆଲାଇନ୍ମେଣ୍ଟ କାମ ଶେଷ ହେବାର ଉତ୍ତରୁ ଟେଣ୍ଡର ପ୍ରକ୍ରିୟା ମୂଲ ହେବା। ସବୁ ପ୍ରକ୍ରିୟା ତୁର୍ତ୍ତି କରିବା ଲାଗି ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା ଚାଲିଛି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି। ନ୍ୟାୟ ବ୍ୟବସ୍ଥାକେ ତୁର୍ତ୍ତି କରିବାର ସହିତ ପୀଡ଼ିତମାନଙ୍କୁ ନ୍ୟାୟ ଦେବାର କ୍ଷେତ୍ରଟି ସରକାରୀ ଓକିଲମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଆଏ ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନର ଗଲାକାଲି ଅଣକ୍ୟାଡର ଓଡ଼ିଶା ସରକାରୀ ଓକିଲମାନଙ୍କର ତାଲିମ କାର୍ଯ୍ୟକ୍ରମକେ ଉଦ୍ଘାଟନ କରିକି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଦେଶର ଆଇନ ବ୍ୟବସ୍ଥାକେ ଭଲ୍ କରି ବୁଝ୍ବାର ସହିତ ନ୍ୟାୟିକ ପ୍ରକ୍ରିୟାକେ ଠିକ୍ ଭାବେ ନେବାର ଲାଗି ସରକାରୀ ଓକିଲମାନଙ୍କୁ ପରାମର୍ଶ ଦେଇଛନ୍ତି। ଦେଶର ମହାନ ପଦାର୍ଥ ବିଜ୍ଞାନୀ ସାର୍ ସିଭି ରମଣଙ୍କର ଆବିଷ୍କାର ରମଣ ରଶ୍ମି ବା ରମଣ ଇଫେକ୍ଟକେ ସୁର୍ତା କରିକି ଆଜି ଜାତୀୟ ବିଜ୍ଞାନ ଦିବସ ପାଳନ କରାଯାଉଛି। ସାର୍ ସିଭି ରମଣ 1928 ଆଜିର ଦିନେ ରମଣ ଇଫେକ୍ଟ ଆବିଷ୍କାର କରିଥିଲେ। ଏହି ଆବିଷ୍କାର ଲାଗି 1930 ତାଙ୍କୁ ନୋବେଲ ପୁରସ୍କାର ଦିଆଯାଇଥିଲା। ଜାତୀୟ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଓ ଯୋଗାଯୋଗ ପରିଷଦ ତରଫରୁ 1986 ଏହି ଦିନକେ ପାଳନ କରାଯାଉଛି। ଏ ବଛରର ବିଜ୍ଞାନ ଦିବସର ବାର୍ତ୍ତା ହେଉଛି ବିଜ୍ଞାନ କ୍ଷେତ୍ରଟି ମହିଳା ବିକଶିତ ଭାରତ। ଗୋବିନ୍ଦ ଦ୍ୱାଦଶୀ ଅବସରରେ ଶ୍ରୀକ୍ଷେତ୍ର ପୁରୀନ ଆଜି ମହୋଦଧି ଦିବ୍ୟ ସ୍ନାନ ହେବା। ମନ ଦିନ କୁମ୍ଭରାଶିଥି ସୂର୍ଯ୍ୟଙ୍କର ଅବସ୍ଥାନ ଥିବାରୁ ଆଜି ଏହି ସ୍ନାନ କଲେ ପୁଣ୍ୟ ମିଳିଛି ବୋଲି ବିଶ୍ୱାସ ରହିଛି। ସକାଳର 10:18 ଦିନର 1 ତକ ସ୍ନାନ ଯୋଗ ରହିଛି। ତୃଣମୂଳ ସ୍ତରର ନିରନ୍ତର ବିକାଶ ଲକ୍ଷ୍ୟ 2030ର କାମକାଜକେ ବରକସ କରିବା ଲାଗି ଗଲାକାଲି ବରଗଡ଼ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷନ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କର ଗୋଟିଏ ଦିନିକିଆ ତାଲିମ କାର୍ଯ୍ୟକ୍ରମ ହୋଇଯାଇଛି। କାର୍ଯ୍ୟକ୍ରମକେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଲାଟ କୁମାର ଲୁହା ଉଦ୍ଘାଟନ କରିକି ଦୀର୍ଘସ୍ଥାୟୀ ବିକାଶ ଲାଗି ସଭେ ମିଳିମିଶିକରି କାମ କରବାରକେ ଆହ୍ୱାନ ଦେଇଥିଲେ। ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟନ ଜଙ୍ଗଲ ଜୁଏକେ ଆୟତ କରିବା ଲାଗି ଗୋଟିଏ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି। ଏହି ଅବସରରେ ଜଙ୍ଗଲ ବିଭାଗ କର୍ମଚାରୀମାନେ ଜଙ୍ଗଲ ନିଆଁକେ କେନ୍ତି ଆୟତ କରାଯାଇପାରବା ସେ ବାବଦେ ଲୋକ ବୁଝାବାର ସହିତ ଭିନ୍ ଭିନ୍ ନିଆଲିବା ଦରବ ବାଣ୍ଟିଥିଲେ। ପାଣିପାଗ ଆଇବା 24 ଭିତରେ ରାଜ୍ୟର ବଡ଼ଭାଗି ଜାଗାନ ପାଗ ଶୁଖା ରହିବା। 2 ତକ ପାଗ ଏନ୍ତା ରହିବା। ତାର ଉତ୍ତରୁ ଦିନର ଆଉ ରାତିର ତାପମାତ୍ରା 2-3 ତକ ବଢ଼ବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ଏଚ୍ଏନ୍ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।